ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପଶ୍ଚିମ ଏସିଆନ ଲାଗି ରହିଥିବା ଯୁଦ୍ଧ ସ୍ଥିତି ଲାଗି ଖର୍ଚ୍ଚକାଟ କରବାର୍କେ ପ୍ରଧାନମନ୍ତ୍ରୀ ନିବେଦନ କଲା ଉତ୍ରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସରକାରୀ ବିଭାଗମାନଙ୍କେ ପେଟ୍ରୋଲ ଓ ଡିଜେଲ ବ୍ୟବହାରକେ କମ୍ କରବାର୍ ଲାଗି ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏଥିଲାଗି ଗୋଟିଏ 8 ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସରକାରୀ ସ୍ତରର ଭିନ୍ ଭିନ୍ ବୈଠକ ସମୀକ୍ଷା ପ୍ରଶିକ୍ଷଣ କର୍ମଶାଳା ସବୁକି ଅତି ଦରକାର ନାହିଁ ହେଲେ ଆବାସୀ ଜରିଏ କରାଯିବା। ସେନ୍ତା ଜୁନ୍ 1 ତାରିଖରୁ ସରକାରୀ କାର୍ଯ୍ୟାଳୟମାନଙ୍କେ ଯେତିକି ନୂଆ ଗାଡ଼ି ଘିନାଯିବା ସେସବୁ ବୈଦ୍ୟୁତିକ ଗାଡ଼ି ହୋଇଥିବା ବାଧ୍ୟତାମୂଳକ କରାଯାଇଛି। ଇନ ଜନାଇ ଦିଆଯାଇପାରେ ଯେ ମୁଖ୍ୟମନ୍ତ୍ରୀ ନିଜେ ତାଙ୍କର କାର୍କେଡ୍ର ଗାଡ଼ି ସଂଖ୍ୟା ଅଧା କରିଥିବାର ବେଳେ ପେଟ୍ରୋଲ ଆଉ ଡିଜେଲ ଖର୍ଚ୍ଚା କମ୍ କରବାର୍କେ ଲୋକଙ୍କୁ ନିବେଦନ କରିଥିଲେ। ଓଡ଼ିଶା ହାଇକୋର୍ଟର ଖରା ଛୁଟି ଆଇବା କାଲିଠାନୁ ମୂଲ ହେବାର୍କେ ଯାଉଛେ। ଇତାର ଆଗନୁ ଆଜି ହେଉଛେ ହାଇକୋର୍ଟର ଶେଷ କାର୍ଯ୍ୟ ଦିବସ। ମେ 23ରୁ ଜୁନ୍ 21 ତାରିଖ ତକ ଖରା ଛୁଟି ହେବା। ଏ ସମୟଥି ମେ 26, 29, ଜୁନ୍ 2, 5, 9, 12 ଆଉ 17 ତାରିଖ ଅବକାଶକାଳୀନ ଖଣ୍ଡପୀଠ ବସ୍ବା ବୋଲି ହାଇକୋର୍ଟ ତରଫରୁ ବାହାରିଥିବା ବିଜ୍ଞପ୍ତିନୁ ସୂଚନା ମିଳିଛି। ସବୁ ଜରୁରୀ ମାମଲାମାନଙ୍କ ଶୁଣାଣି କାର୍ଯ୍ୟ ଦିବସର 11-12 ବଜେ ଭିତରେ କମ୍ପ୍ୟୁଟର ଫାଇଲିଂ କାଉଣ୍ଟର ନ ଦାୟର କରାଯିବା ଓ ମାମଲାମାନଙ୍କର ଶୁଣାଣି ଲାଗି ଅବକାଶକାଳୀନ ଖଣ୍ଡପୀଠଙ୍କ ପାଶେ ତାଲିକାଭୁକ୍ତ କରାଯିବା ବୋଲି ବାହାରିଥିବା ବିଜ୍ଞପ୍ତି କୁହାଯାଇଛି। ଖରାଛୁଟି ସମୟଥି ଦିନର 11-3 ବଜେ ତକ ଆଭାସୀ ଜରିଏ କୋର୍ଟ କାମ କରବା। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କେ ନିୟମିତ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ମୂଲ ହୋଇସାରିଛି। ସେଡ଼େ 2026-27 ଶିକ୍ଷାବର୍ଷର ଆଗନୁ ନିୟମିତ ଶିକ୍ଷକ ନିଯୁକ୍ତି ହେବାର ବାବଦେ ଆଶଙ୍କା ଥିବାରୁ କେତେଟା ବିଶ୍ୱବିଦ୍ୟାଳୟ ଅତିଥି ପ୍ରଫେସରଙ୍କ କାର୍ଯ୍ୟକାଳ ବଢ଼ାବାର କି ନୂଆ ଅତିଥି ଅଧ୍ୟାପକ ନିଯୁକ୍ତି ଲାଗି ଉଚ୍ଚଶିକ୍ଷା ବିଭାଗକେ ପ୍ରସ୍ତାବ ଦେଇଥିଲେ। ଏଥିଲାଗି ବିଭାଗ ତରଫରୁ ଅନୁମତି ଦିଆଯାଇଛି। ଯେନ୍ମାନେ ନିଯୁକ୍ତି ପାଇବେ ସେମାନଙ୍କର କାର୍ଯ୍ୟକାଳ ଆଇବା 6 ମାସ କି ନିୟମିତ ପ୍ରଫେସର ନିଯୁକ୍ତି ହେବାର ତକ ରହିବା ବୋଲି ଜଣାପଡ଼ିଛି। ପରିବେଶ ସୁରକ୍ଷା ବାବଦେ ଲୋକଙ୍କୁ ସଚେତନ କରିବା ଲାଗି ଆଜି ସାରା ପୃଥିବୀର ଅନ୍ତର୍ଜାତୀୟ ଜୈବ ବିବିଧତା ସଂରକ୍ଷଣ ଦିବସ ପାଳନ କରାଯାଉଛି। ପୃଥିବୀର ଭୌଗୋଳିକ ସାମାଜିକ ଆର୍ ଜୈବିକ ପରିସ୍ଥିତିର ସନ୍ତୁଳନ ରଖବାର ଆର୍ ଯୋଜନାବଦ୍ଧ ଭାବେ କାମ କରିବା ଲାଗି ଲୋକଙ୍କୁ ସଚେତନ କରାଯିବାଟା ଏ ଦିବସ ପାଳନର ମୂଳ ଲକ୍ଷ୍ୟ ଆଏ। ଏ ବଛର ଏ ଦିବସର ବାର୍ତ୍ତା ହେଉଛେ ବିଶ୍ୱସ୍ତରୀୟ ପ୍ରଭାବ ଲାଗି ସ୍ଥାନୀୟ ଭାବେ କାମ କରବାର। ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଆଜି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳନ କରାଯିବା। ଆଜି ସକାଳ 10:30 ବଜେ ଭୁବନେଶ୍ୱର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ହେବାର୍କେ ଥିବା କାର୍ଯ୍ୟକ୍ରମଟି ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏଥି ଅଲଗା ବରିଷ୍ଠ ପଦାଧିକାରୀମାନେ ବି ଉପସ୍ଥିତ ରହିବେ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତିର 8 ନମ୍ବର ଦିନେ ଗଲାକାଲି ଶେଷ ହୋଇଛି। କଡ଼ା ସୁରକ୍ଷା ଭିତରେ ମଧ୍ୟାହ୍ନ ଧୂପ ଉତ୍ରୁ ବେଲବୁଡ଼ର 6:30 ବଜେ ଗଣତି କାମ ମୂଲ ହୋଇକରି ରାତିର 10:10 ବାଜିକରି 10 ମିନିଟ୍ ଶେଷ ହୋଇଥିଲା। ଗଲାକାଲି 3 ଘଣ୍ଟା 40 ମିନିଟ୍ ସହିତ ମୋଟ 70 ଘଣ୍ଟା ଗଣତି କାମ ଶେଷ ହୋଇଛି। ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ସୂଚନା ଅନୁସାରେ ଚଳନ୍ତି ଭଣ୍ଡାରନ 1978 ମସିହାରେ 31ଟା ଅଳଙ୍କାର ବଦଲେ 40ଟା ରହିଛି। ବାହାର ରତ୍ନଭଣ୍ଡାରନ 131 ପ୍ରକାର ଅଳଙ୍କାର ସହିତ 34 ପ୍ରକାର ବଢ଼ିଛି। ରତ୍ନଚିହ୍ନ ଉଜନ 3D ମ୍ୟାପିଂ ଭିଡ଼ିଓ ଫଟୋଗ୍ରାଫି ଆଉ ଇ କେଟଲଗ୍ କରାଯାଉଛି। ଏ ମାସର 23, 26, 28 ଆଉ 29 ତାରିଖ ଆହୁରି 4 ଦିନ ଗଣତି କରାଯିବା। ଜୁନ୍ ମାସର ଗଣତି ଦିନ 36 ନିଯୋଗ ଆଉ ପରିଚାଳନା କମିଟିର ବୈଠକ ଉତ୍ରୁ ଚୂଡ଼ାନ୍ତ ହେବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଝାରସୁଗୁଡ଼ା ବିମାନ ବନ୍ଦରନ ଷ୍ଟାର ଏୟାର ବିମାନ ସେବା ଫେର ଖାଏ ମୂଲ ହୋଇଛି। 42 ଦିନ ଉତ୍ରୁ ଭୁବନେଶ୍ୱର ଆଉ ହାଇଦ୍ରାବାଦକେ ବିମାନ ଚଳାଚଳ କରିଛେ। ଏଥିଲାଗି ଗଲା 5 ତାରିଖରୁ ବୁକିଂ ମୂଲ ହୋଇଥିଲା। ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟନ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାଥି ଗଲାକାଲି ପୁଲିସ୍ ଆଉ ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ହୋଇଯାଇଛି। ବୈଠକଟି ଅପରାଧକେ ପ୍ରାରମ୍ଭିକ ସ୍ତରନ ରୁକବାର ଆର୍ ମାମଲାମାନଙ୍କର ତଦନ୍ତ ଉପରେ ଐତକା ଜୋର୍ ଦେବାରକେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ ସିଂ ଏ ଅବସରରେ କହିଛନ୍, ପୁଲିସ୍ ଆଉ ପ୍ରଶାସନର ତାଲମେଲ ଲାଗି ବିଶ୍ୱସନୀୟ ଡାଟାବେସ୍ ବହୁତ ଜରୁରୀ ଆଏ। ମହିଳା ସଶକ୍ତିକରଣ କ୍ଷେତ୍ରଥି ନୂଆପଡ଼ା ଜିଲ୍ଲା ଫେରଘାଏ ରାଇଜେ ସିଘାନ ରହିଛେ। 2025-26 ଆର୍ଥିକ ବଛର ମିଶନ ଶକ୍ତି ରିପୋର୍ଟ ଅନୁସାରେ ଏସ୍ଏଚ୍ଜି ବ୍ୟାଙ୍କ ଲିଙ୍କେଜ୍ କାର୍ଯ୍ୟକ୍ରମଟି ଜିଲ୍ଲା ରାଇଜେ ପହିଲା ଠାନ୍ ପାଇଛେ। 540 ଏସ୍ଏଚ୍ଜି ଲିଙ୍କେଜ୍ ଲକ୍ଷ୍ୟ ଥିବାର ବେଳେ 6148 ଏସ୍ଏଚ୍ଜି ବ୍ୟାଙ୍କ ଲିଙ୍କେଜ୍ ମିଳିଛେ। ପାଣିପାଗ ରାଜ୍ୟର ଭିନ୍ ଭିନ୍ ଜାଗାନ କାଲବୈଶାଖୀର ବଲେ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁସାରେ ଆବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବା। ସିଆଡ଼େ ରାଇଜେ ଗୁଳୁଗୁଳି ଆଉ ଗରମ ଲାଗି ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗଲାକାଲି ଝାରସୁଗୁଡ଼ାନ ସବୁନୁଚ ତାପମାତ୍ରା 45.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ପଶ୍ଚିମ ଓଡ଼ିଶାର ବଡ଼ଭାଗୀ ଜାଗାର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ସିଆଡ଼େ ସମ୍ବଲପୁର ଝାରସୁଗୁଡ଼ା ବଲାଙ୍ଗୀର ନୟାଗଡ଼ ଜିଲ୍ଲାକେ ଜବର ଖରା ଲାଗି ପାଣିପାଗ କେନ୍ଦ୍ର ତରଫରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।